ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଆସନ୍ତାକାଲି ପଞ୍ଜାବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ବିହାର ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ସଂକ୍ରାନ୍ତ ଆଗତ ମାମଲାଗୁଡ଼ିକର ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି. ଚବାହାର ବନ୍ଦର ପ୍ରକଳ୍ପ ସମେତ ଆଞ୍ଚଳିକ ବିକାଶ ଓ ସହଯୋଗ ପ୍ରସଙ୍ଗ ନେଇ ଇରାନ ପ୍ରତିପକ୍ଷଙ୍କ ସହ କଥାବାର୍ତ୍ତା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା. ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ତ୍ୱରାନ୍ୱିତ କରିବ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର. ଏବଂ ପୁରୁଷ ଏସୀୟ କପ୍ ହକି ଚାମ୍ପିୟନ୍ସିପ୍ ଟାଇଟଲ୍ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ. ବନ୍ୟା ପରିସ୍ଥିତି ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପଞ୍ଜାବ ଗସ୍ତ କରିବେ। ପ୍ରଭାବିତ ଅଞ୍ଚଳରେ ସ୍ଥିତି ତଥା ସହାୟତା ପ୍ରଦାନ ନେଇ ଶ୍ରୀ ମୋଦି ବ୍ୟକ୍ତିଗତ ଭାବେ ପ୍ରଶାସନିକ ଅଧିକାରୀ ଏବଂ ଲୋକଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପଞ୍ଜାବ ବିଜେପି ସଭାପତି ସୁନୀଲ ଝାକଡ଼ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ବନ୍ୟା ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନିରନ୍ତର ଅବଗତ ହେବା ସହ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ ବନ୍ୟାଞ୍ଚଳ ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ସମୀକ୍ଷା କରିଛନ୍ତି। ଦୁଇଜଣିଆ କେନ୍ଦ୍ରୀୟ ଆନ୍ତଃ ମନ୍ତ୍ରଣାଳୟ ଦଳ ମଧ୍ୟ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ଅନୁଧ୍ୟାନ କରିଥିବା ସୂଚନା ମିଳିଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଭାରତୀୟ ସେନା, ଏନ୍ଡିଆର୍ଏଫ୍, ସୀମା ସୁରକ୍ଷା ବଳ ନିୟୋଜିତ ଅଛନ୍ତି। ପରିସ୍ଥିତିରେ କ୍ରମଶଃ ସୁଧାର ଆସୁଥିବା ଜଣାପଡ଼ିଛି। ଏପର୍ଯ୍ୟନ୍ତ 46 ଜଣଙ୍କର ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି। ପ୍ରାୟ 2000 ଗ୍ରାମ ଏବଂ 3,87,000 ଅଧିକ ଲୋକ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛନ୍ତି। ବନ୍ୟା ପରିସ୍ଥିତି ନେଇ ବନ୍ଦ ଥିବା ଶିକ୍ଷାନୁଷ୍ଠାନ ଆସନ୍ତାକାଲିଠାରୁ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ତେବେ ଜିଲ୍ଲାବାରୀ ପରିସ୍ଥିତି ନେଇ ପ୍ରଶାସନ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବାକୁ ସରକାର କହିଛନ୍ତି। ବିହାର ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ସଂକ୍ରାନ୍ତ ନିର୍ବାଚନ କମିଶନଙ୍କ ଗତ ଜୁନ୍ 24 ତାରିଖ ନିଷ୍ପତ୍ତି ବିରୋଧରେ ଆଗତ ଏକାଧିକ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ। ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚୀଙ୍କ ଖଣ୍ଡପୀଠରେ ହେବାକୁ ଥିବା ଏହି ଶୁଣାଣିରେ ରାଷ୍ଟ୍ରୀୟ ଜନତା ଦଳ ଆର୍ଜେଡି, ଏଆଇଏମ୍ଆଇଏମ୍ ଏବଂ ଅନ୍ୟ ଆବେଦନକାରୀ ସେମାନଙ୍କର ପକ୍ଷ ରଖିବେ। ନିର୍ବାଚନ କମିଶନ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ଚିଠା ଭୋଟର ତାଲିକାରେ ସ୍ଥାନିତ ହୋଇଥିବା 7,24,00,000 ଭୋଟରଙ୍କ ମଧ୍ୟରୁ 99.5% ସେମାନଙ୍କର ଯୋଗ୍ୟତା ସଂକ୍ରାନ୍ତ ନଥିପତ୍ର ଯାଞ୍ଚ ସମୟରେ ଦାଖଲ କରିଛନ୍ତି। କେତେକ ସ୍ୱେଚ୍ଛାସେବୀ ସଂଗଠନ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବିରୋଧରେ ଏକାଧିକ ମାମଲା ଦାୟର କରାଯାଇଛି। ତେବେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପାଇଁ ଅନ୍ଲାଇନ୍ ମାଧ୍ୟମରେ ଦାବି ଉପସ୍ଥାପନ ନେଇ ଅନୁମତି ପ୍ରଦାନ କରିବାକୁ କୋର୍ଟ ପୂର୍ବରୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଚବାହାର ବନ୍ଦର ପ୍ରକଳ୍ପ ସମେତ ଆଞ୍ଚଳିକ ବିକାଶ ଏବଂ ସହଯୋଗ ପ୍ରସଙ୍ଗ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ଇରାନୀ ପ୍ରତିପକ୍ଷଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତ୍ତା କରିଛନ୍ତି। ବିଶ୍ୱ ବାଣିଜ୍ୟ ଏବଂ କୂଟନୈତିକ ସମନ୍ୱୟ ପରିବର୍ତ୍ତନ ମାଧ୍ୟମରେ ଭାରତ ଇରାନର ଚବାହାର ବନ୍ଦର ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ କେନ୍ଦ୍ରୀୟ ଏସିଆ ନୀତିକୁ ଅଧିକ ସକ୍ରିୟ କରିଛି। ଓମାନ ଉପସାଗରରେ ଅବସ୍ଥିତ ଚବାହାରରେ ସାହିଦ ବେହେସ୍ତି ଟର୍ମିନାଲକୁ ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ର ଭାବେ ପରିଗଣିତ କରାଯାଇଥାଏ। ଏହି ଟର୍ମିନାଲ ଭାରତକୁ ସିଧାସଳଖ ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆକୁ ସଂଯୋଗ କରିବାର ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଥାଏ। ଜାହାଜ ଚଳାଚଳ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ବନ୍ଦରରେ ଜାହାଜ ଯାତାୟାତରେ 43% ଏବଂ କଣ୍ଟେନର ଯାତାୟାତ 34% ବୃଦ୍ଧି ପାଇଛି। 2016-17 ଆର୍ଥିକ ବର୍ଷରେ ଚବାହାର ବନ୍ଦର ପାଇଁ ଅନୁମୋଦିତ 400 କୋଟି ଟଙ୍କା ମଧ୍ୟରେ ଏପର୍ଯ୍ୟନ୍ତ 251,51,00,000 ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରଣାଳୟ କହିଛି। ଚଳିତ ବର୍ଷର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଗତକାଲି ସଂଘଟିତ ହୋଇଛି। ପୃଥିବୀର ଛାଇ ରାତି 9:57 ଚନ୍ଦ୍ରକୁ ଆଚ୍ଛାଦିତ କରିବା ଆରମ୍ଭ କରିଥିଲା। ରାତି 11:01 ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ ଚନ୍ଦ୍ରକୁ ଆଚ୍ଛାଦିତ କରି ତମ୍ବା ବର୍ଣ୍ଣରେ ପରିଣତ କରିଥିଲା, ଫଳରେ ଚନ୍ଦ୍ର ଲୋହିତ ବର୍ଣ୍ଣରେ ଦୃଶ୍ୟମାନ ହୋଇଥିଲା। ପ୍ରାୟ ରାତି 12:22 ଏହା ଶେଷ ହୋଇଥିଲା। ସମଗ୍ର ଦେଶରେ 48 ମିନିଟ୍ରୁ ଅଧିକ ସମୟ ପର୍ଯ୍ୟନ୍ତ ଖାଲି ଆଖିରେ ଏହା ଦେଖିବାକୁ ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଦେଶର ବିଭିନ୍ନ କ୍ଷେତ୍ରରେ ଟିକସ ହାରକୁ ହ୍ରାସ କରିବା ସହ ଜୀବନଧାରଣ ମାନରେ ଉନ୍ନତି ଆଣିପାରିବ। ଜିଏସ୍ଟି ପରିଷଦର ଗତ ବୁଧବାର ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ ଟିକସ ହ୍ରାସ ନେଇ ପ୍ରସ୍ତାବ ଗୃହୀତ ହୋଇଛି। ଆସନ୍ତା 22 ତାରିଖରୁ ନୂତନ ଟିକସ ହାର କାର୍ଯ୍ୟକାରୀ କରାଯିବ। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାର ସମ୍ପର୍କିତ ଏକ ରିପୋର୍ଟ।
ଶକ୍ତି କ୍ଷେତ୍ର ପାଇଁ ଏକ ବଡ଼ ସଂସ୍କାର ସ୍ୱରୂପ ସୌର କୁକର ଏବଂ ଫଟୋ ଭୋଲ୍ଟାଇକ୍ ସେଲ୍ଠାରୁ ଆରମ୍ଭ କରି ବିଭିନ୍ନ ନବୀକରଣୀୟ ଶକ୍ତି ଉପକରଣ ଉପରେ ଜିଏସ୍ଟି ହାର 12%-5% ହ୍ରାସ କରାଯାଇଛି। ଏହାଦ୍ୱାରା ପ୍ରକଳ୍ପ ଖର୍ଚ୍ଚ ହ୍ରାସ ପାଇବା ସହ ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ପ୍ରୋତ୍ସାହନ ମିଳିପାରିବ। ପବନ କଳ ଉପକରଣ, ବାୟୋଗ୍ୟାସ୍ ପ୍ଲାଣ୍ଟ, ବର୍ଜ୍ୟବସ୍ତୁରୁ ଶକ୍ତି ଉତ୍ପାଦନ କ୍ଷେତ୍ର ଅଧିକ ଗତିଶୀଳ ହେବ। କୋଇଲା, ଲିଗ୍ନାଇଟ୍ ଉପରେ ଜିଏସ୍ଟି 5%-18%କୁ ବୃଦ୍ଧି, ଜୀବାଶ୍ମ ଇନ୍ଧନ ଉପରେ ସବୁଜ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହିତ କରିବ ବୋଲି ଆଶା କରାଯାଉଛି। ବୈଦ୍ୟୁତିକ ଯାନବାହନ ସର୍ବନିମ୍ନ 5% ଟିକସ ସ୍ଲାବ୍ ଅଧୀନରେ ରହିବ। ସରଳୀକୃତ ଟିକସ ଦାଖଲ ବ୍ୟବସ୍ଥା ଏ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ କରିବା ସହ ସ୍ୱଚ୍ଛ ଶକ୍ତି କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବ। ଶିଳ୍ପଗୋଷ୍ଠୀ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି। ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଜିଏସ୍ଟି ସଂସ୍କାରକୁ ସ୍ୱାଗତ କରିବା ସହ ସବୁଜ ଭାରତ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଏହି ସଂସ୍କାର ସ୍ୱଚ୍ଛ ଏବଂ ସବୁଜ ଶକ୍ତି ଗ୍ରହଣକୁ ଗତିଶୀଳ କରିବା ସହ ବର୍ଜ୍ୟ ପରିଚାଳନାରେ ଉନ୍ନତି ଆଣିବ ବୋଲି ମନ୍ତ୍ରୀ ଶ୍ରୀ ଯାଦବ ଆଶାବ୍ୟକ୍ତ କରିଛନ୍ତି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ନୂଆଦିଲ୍ଲୀରେ ଚାଲିଥିବା ଦୁଇଦିନିଆ ବିଜେପି ସଂସଦୀୟ ଦଳ କର୍ମଶାଳାରେ ସର୍ବସମ୍ମତିକ୍ରମେ ଜିଏସ୍ଟିର ପରବର୍ତ୍ତୀ ପିଢ଼ି ସଂସ୍କାର ଉପରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ପ୍ରସ୍ତାବ ଆଗତ କରିଥିଲେ। ବିଜେପି ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନାଗରିକ ଅନୁକୂଳ ଚିନ୍ତାଧାରା ତଥା ସାହସିକ ପଦକ୍ଷେପ ପାଇଁ କୃତଜ୍ଞତା ଜଣାଇଛନ୍ତି। ଜିଏସ୍ଟି ଦାଖଲ କରିବା ପ୍ରକ୍ରିୟାକୁ ଏହି ସଂସ୍କାର ମାଧ୍ୟମରେ ଅଧିକ ସରଳ କରାଯାଇପାରିଛି। ଖାଦ୍ୟ, ଔଷଧ ଏବଂ ବୈଦ୍ୟୁତିକ ସାମଗ୍ରୀର ମୂଲ୍ୟ ହ୍ରାସ ପାଇବ। କ୍ଷୁଦ୍ର ବ୍ୟବସାୟୀ, ରପ୍ତାନୀକାରୀ ଏବଂ ଷ୍ଟାର୍ଟଅପ୍ କ୍ଷେତ୍ର ଏହାର ସୁଫଳ ପାଇବେ ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି। ଉତ୍ପାଦର ଚାହିଦା ବୃଦ୍ଧି ପାଇବା ଫଳରେ ଉତ୍ପାଦ କ୍ଷେତ୍ର ତ୍ୱରାନ୍ୱିତ ହେବ, ଦେଶର ଆର୍ଥିକ ଅଭିବୃଦ୍ଧି ଅଧିକ ସଶକ୍ତ ହୋଇପାରିବ ବୋଲି ପ୍ରସ୍ତାବରେ କୁହାଯାଇଛି। 2017 660,00,000 ଅଧିକ ଜିଏସ୍ଟି କରଦାତାଙ୍କ ସଂଖ୍ୟା ବୃଦ୍ଧି ପାଇ 8 ମଧ୍ୟରେ 1.5 କୋଟିରେ ପହଞ୍ଚିଛି। ଗତ ଆର୍ଥିକ ବର୍ଷରେ ବାର୍ଷିକ ଜିଏସ୍ଟି ସଂଗ୍ରହ 22,00,000 କୋଟିରୁ ଅଧିକ ହୋଇଥିବା ପ୍ରସ୍ତାବ ଉଲ୍ଲେଖ କରାଯାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନୂଆଦିଲ୍ଲୀରେ ବିଜେପି ସାଂସଦଙ୍କ ତାଲିମ କର୍ମଶାଳା ଜାରି ରହିଛି। ପ୍ରଥମ ଦିନ ସମାପ୍ତ ପରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଶ୍ରୀ ରିଜିଜୁ କହିଛନ୍ତି, ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସୁବ୍ୟବସ୍ଥିତ ଏବଂ ବୃତ୍ତିଗତ ଢାଞ୍ଚାରେ ପ୍ରସ୍ତୁତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ତାଲିମ ଅଧିବେଶନରେ ଉପସ୍ଥିତ ଥିଲେ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଏନ୍ଡିଏ ମେଣ୍ଟ ଦଳଗୁଡ଼ିକର ସାଂସଦ ଆଜି ମଧ୍ୟ ତାଲିମ କର୍ମଶାଳାରେ ଯୋଗଦେବେ। ଉଦ୍ଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଚକ୍ଷୁଦାନ ଉପରେ ରହିଥିବା ଭ୍ରାନ୍ତ ଧାରଣା ଦୂରୀକରଣ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ଡକ୍ଟର ଆର୍ପି ସେଣ୍ଟର ଏମ୍ସର ପ୍ରଫେସର ତଥା ଜାତୀୟ ଚକ୍ଷୁବ୍ୟାଙ୍କର ଅଧ୍ୟକ୍ଷ ଡାକ୍ତର ନମ୍ରତା ଶର୍ମା ଏବଂ ଜାତୀୟ ଚକ୍ଷୁବ୍ୟାଙ୍କର ଭାରପ୍ରାପ୍ତ ଅଧିକାରୀ ତଥା ଭାରତୀୟ ଚକ୍ଷୁବ୍ୟାଙ୍କ ସଂଘର ସାଧାରଣ ସମ୍ପାଦକ ଡାକ୍ତର ରାଜେଶ ସିହ୍ନା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ 01127117717 ଏବଂ 01123314444 ନମ୍ଘରକୁ ଡାଏଲ କରି ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏହା ବ୍ୟତୀତ ଶ୍ରୋତାମାନେ 92890094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଭାରତ ପୁରୁଷ ଏସିଆ କପ୍ ହକି ଚାମ୍ପିୟନ୍ସିପ୍ ଟାଇଟଲ୍ ହାସଲ କରିଛି। ବିହାରର ରାଜଗିରି ହକି ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଦକ୍ଷିଣ କୋରିଆକୁ 4-1 ପରାସ୍ତ କରି ଭାରତ ଚତୁର୍ଥ ଥର ପାଇଁ ପୁରୁଷ ଏସିଆ କପ୍ ଚାମ୍ପିୟନ୍ ହୋଇଛି। ନେଦରଲ୍ୟାଣ୍ଡସ୍ ଏବଂ ବେଲ୍ଜିୟମ୍ଠାରେ ହେବାକୁ ଥିବା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ 2026 ଭାରତ ନିଜର ସ୍ଥାନକୁ ସୁଦୃଢ଼ କରିଛି। ଏହି ସଫଳତା ଲାଗି ହକି ଇଣ୍ଡିଆ ପ୍ରତ୍ୟେକ ଖେଳାଳିଙ୍କ ପାଇଁ 3,00,000 ଲେଖାଏଁ ଏବଂ ସହଯୋଗୀ କର୍ମକର୍ତ୍ତାଙ୍କ ପାଇଁ 1,50,000 ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛି। ପୁରୁଷ ଏସିଆ କପ୍ ହକି ଚାମ୍ପିୟନ୍ସିପ୍ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଗତବର୍ଷର ବିଜେତାକୁ ପରାସ୍ତ କରି ଭାରତ ବିଜୟୀ ହୋଇଥିବାରୁ ଏହି ସଫଳତା ସ୍ୱତନ୍ତ୍ର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତୀୟ ହକି ଏବଂ କ୍ରୀଡ଼ା କ୍ଷେତ୍ର ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଆସନ୍ତାକାଲି ପଞ୍ଜାବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ବିହାର ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ସଂକ୍ରାନ୍ତ ଆଗତ ମାମଲାଗୁଡ଼ିକର ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି। ଚବାହାର ବନ୍ଦର ପ୍ରକଳ୍ପ ସମେତ ଆଞ୍ଚଳିକ ବିକାଶ ଓ ସହଯୋଗ ପ୍ରସଙ୍ଗ ନେଇ ଇରାନ ପ୍ରତିପକ୍ଷଙ୍କ ସହ କଥାବାର୍ତ୍ତା କଲେ ଜାତୀୟ ସୁରକ୍ଷା ପରାମର୍ଶଦାତା। ଦେଶର ନବୀକରଣୀୟ ଶକ୍ତି କ୍ଷେତ୍ରକୁ ତ୍ୱରାନ୍ୱିତ କରିବ ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଏବଂ ପୁରୁଷ ଏସୀୟ କପ୍ ହକି ଚାମ୍ପିୟନ୍ସିପ୍ ଟାଇଟଲ୍ ହାସଲ କଲା ଭାରତ, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।